ओम शांति ओम शांति। आज 28 डिसेंबर 2025 आज अव्यक्त महावाक्य पुनरावृत्ति तारीख 18 मार्च 2008। मूलर हेडिंग कारण शब्द को निवारण रे परिवर्तन करी मास्टर मुक्तिदाता हुओ। समस्तंकु बाबांकर संगर रंग लगाई समान हेबार होली पालन कर। कारण शब्द को निवारण रे परिवर्तन करी मास्टर मुक्तिदाता हुओ। समस्तंकु बाबांकर संगर रंग लगाई समान हेबार होली पालन कर। आज सर्वसंपत्तिर मालिक बाप दादा निजर चारिआडर सर्वसंपत्ति रे संपन्न पिलामानंकु देखुछन्ति। प्रत्येक संतानर भंडार रे केते संपत्ति जमा अछि ताकु देखि हर्षित हेउछन्ति। संपत्ति तो समस्तंकु एका समय रे एका भळी ही मिलिछि। पुणी भी जमार खाता समस्तंकर अलगा अलगा अटे, किंतु समय को दृष्टि रे रखी वर्तमान बाप दादा सबु पिलांकु सर्वसंपत्ति रे संपन्न अवस्था रे देखिबा को चाहुछन्ति। काहेकि ना एही संपत्ति गुड़िक केवल वर्तमान रो गुटिए जन्म पाई नुहे, यहा अविनाशी संपत्ति अटे जहा कि अनेक जन्म पर्यंत साथी रे रहिबो। तेबे एही समयर संपत्ति को तो तुमे समस्ते निश्चित जानिछ। बाप दादा तुमको केउ केउ संपत्ति सब देइछन्ति एकथा कहिबा मात्र के समस्तंक सम्मुख को संपत्ति गुड़िक आसी जाउछि। एबे समस्तंक मन भितरे संपत्तिर तालिका प्रकट होई गलाणि ना, काहेकि ना बाप दादा पूर्वरु मध्य सुनाई देइछन्ति जे संपत्ति तो मिलुछि किंतु ताकु जमा करिवार विधि कोन। जिए जेतिकि निमित्त एवं निर्माण हेउछि सेई अनुसारे तार संपत्ति जमा हेउछि। तेणु चेक कर निमित्त एवं निर्माण हेबार विधि द्वारा मो खातारे केते संपत्ति जमा होइछि। जहाँ खातारे जेतिकि संपत्ति जमा होइथिबो से सेतिकि भरपूर होइथिबो। सेमानकर चाली चलन रे एवं चेहरा रे भरपूर आत्मार आत्मिक निशा स्वतः ही देखा जाउथिबो। एवं जेतिकि आत्मिक निशा तांकर चेहरा रे चमकुथिबो सेतिकि से चिंतामुक्त सम्राट मध्य होइथिबे। तेबे एही आत्मिक निशा बा आत्म अभिमानी स्थितिर शुद्ध अभिमान ही चिंतामुक्त सम्राटर लक्षण अटे। तेणु निजे निजकु चेक कर जे मोर चेहरा रे चिंतामुक्त सम्राटर निश्चय एवं निशा अछि। तो दर्पण तो समस्तंकु मिली जाइछे ना, तेणु दिल रूपी दर्पण रे निजर चेहरा को चेक कर। कौनसी प्रकार चिंता नाही तो कौन हेब किपरी हेब एपरी हेब नाही तो एही कौनसी संकल्प रही जाए नाही तो तेबे चिंतामुक्त सम्राटर संकल्प एहा ही हेब जे जहा भी हेउछि ताहा बहुत भल हेउछि एवं जहा आगकु हेब ताहा आहुरी अधिक भल हेब। यहाकु कुहा जाए शुद्ध अभिमान बा सोमानधारी आत्मा। विनाशी धनी लोक माने जेते रोजगार करुछन्ति समय अनुसारे सेते अधिक चिंतारे रहुछन्ति, किंतु तुमको एही ईश्वरीय संपत्ति पई कौनसी चिंता अछि कि? चिंता रहिबा दरकार ना, काहेकि ना जेउ माने एही सब संपत्तिर मालिक एवं परमात्मा पितांकर बालक अटंती सेमाने सदा सर्वदा स्वप्नरे मध्य चिंतामुक्त सम्राट अटंती। काहेकि ना तांकर निश्चय रहिछि जे एही ईश्वरीय संपत्ति गुड़िक केवल गोटिए जन्म नुहे अनेक जन्म पर्यंत साथीरे रहिब, सेतिपई सेमाने निश्चय बुद्धि निश्चिंत अटंती। तेबे आजि बाप दादा चारिआडर पिलामानंकर जमार खाता देखुथिले। पूर्वरु मध्य सुनाई सारिछु जे पिलामाने विशेष करी तीन प्रकार खाता जमा करिछंती एवं जमा करी पारिबे। गोटे हेला निजर पुरुषार्थ अनुसारे संपत्ति जमा करिबा, द्वितीय रे आशीर्वादर खाता एवं एहाकु जमा करिवार साधन हेला सर्वदा संबंध संपर्क रे एवं सेवारे व्यस्त रहुथिले मध्य संकल्प बाणी एवं कर्म तीनोटी जाकरे निजे निज उपरे संतुष्ट एवं अन्यमाने मध्य सबु समयरे संतुष्ट रहुथिबे एवं समस्ते संतुष्ट रहुथिबे। कारण संतुष्टता ही आशीर्वाद बा दुआर खाता को बढ़ाई थाए। एवं तृतीय खाता हला पुण्यर खाता। पुण्यर खाता जमा करिवार साधन हला जहा भी सेवा करुछ, चाहे मन द्वारा चाहे बाणी द्वारा चाहे कर्म द्वारा चाहे संबंध संपर्क रे आसीबारे सर्वदा निस्वार्थ एवं बेहदर वृत्ति बेहदर स्वभाव बेहदर भाव एवं भावना सहित सेवा करिबा, जहाद्वारा पुण्यर खाता स्वतः ही जमा होइथाय। ତେଣୁ ଚେକ୍ କର। ଚେକ୍ କରିବା ତ ଜଣା ଅଛି ନା, ଜାଣିଛ ତ? ଯାହାକୁ ଜଣା ନାହିଁ ସେମାନେ ହାତ ଉଠାଅ। ଯାହାକୁ ଜଣା ନାହିଁ ଯଦି ସେଭଳି କେହି ନାହାନ୍ତି ତେବେ ସମସ୍ତଙ୍କୁ ଜଣା ଅଛି। ତେଣୁ କେବେ ଚେକ୍ କରିଛ? ସ୍ୱପୁରୁଷାର୍ଥର ଖାତା, ଦୁଆର ଖାତା ଏବଂ ପୁଣ୍ୟର ଖାତା, ତିନୋଟି ଯାକ ଶତକଡ଼ା କେତେ ହିସାବରେ ଜମା ଅଛି କେବେ ଚେକ୍ କରିଛ? ଯେଉଁମାନେ ଚେକ୍ କରୁଛନ୍ତି ସେମାନେ ହାତ ଉଠାଅ। କ'ଣ ଚେକ୍ କରୁଛ ତ? କ'ଣ ପ୍ରଥମ ଧାଡ଼ିବାଲା କରୁନାହାନ୍ତି? ଚେକ୍ କରୁନାହ? କ'ଣ କହୁଛ, କରୁଛ ନା? କାହିଁକି ନା ବାପ ଦାଦା ତ ଶୁଣାଇ ଦେଇଛନ୍ତି, ସଙ୍କେତ ମଧ୍ୟ ଦେଇଦେଇଛନ୍ତି। ଏବେ ସମୟର ସମୀପତା ତୀବ୍ର ଗତିରେ ଆଗକୁ ବଢ଼ି ଚାଲିଛି, ସେଥିପାଇଁ ନିଜର ଚେକିଂ ବାରମ୍ବାର କରିବାର ଅଛି। କାହିଁକି ନା ବାପଦାଦା ପ୍ରତ୍ୟେକ ସନ୍ତାନକୁ ରାଜଯୋଗୀ ତଥା ରାଜା ସନ୍ତାନ ରୂପରେ ଦେଖିବାକୁ ଚାହୁଁଛନ୍ତି ଏବଂ ପରମାତ୍ମା ପିତାଙ୍କ ଭିତରେ ଏହି ନିଶା ରହିଛି ଯେ ମୋର ପ୍ରତ୍ୟେକ ସନ୍ତାନ ରାଜା ଅଟେ, ସ୍ୱରାଜ୍ୟ ଅଧିକାରୀ ତଥା ବିଶ୍ୱରାଜ୍ୟ ଅଧିକାରୀ ପରମାତ୍ମା ସନ୍ତାନ ଅଟେ। ତେବେ ସମ୍ପତ୍ତିଗୁଡ଼ିକ ତ ବାପଦାଦାଙ୍କ ଦ୍ୱାରା ସବୁବେଳେ ମିଳି ଚାଲିଛି, କିନ୍ତୁ ଏହିସବୁ ସମ୍ପତ୍ତିଗୁଡ଼ିକ ଜମା କରିବାର ବହୁତ ସହଜ ବିଧି ହେଲା, ବିଧି କୁହ ବା ଚାବି କୁହ, ତାହା ଜାଣିଛ ତ? ଜମା କରିବାର ଚାବି କ'ଣ ଜାଣିଛ? କେବଳ ତିନୋଟି ବିନ୍ଦୁ ଅଛି ନା ସମସ୍ତଙ୍କ ପାଖରେ ଚାବି, ତିନୋଟି ବିନ୍ଦୁ ଲଗାଅ ଏବଂ ସମ୍ପତ୍ତି ଜମା କରିଚାଲ। କ'ଣ ମାତାମାନଙ୍କୁ ଚାବି ଲଗାଇବା ଜଣା ଅଛି ତ? ମାତାମାନେ ଚାବିକୁ ଯତ୍ନ ସହକାରେ ରଖିବାରେ ବୁଦ୍ଧିମାନ ଅଟନ୍ତି ନା? ତେଣୁ ସବୁ ମାତାମାନେ ଏହି ତିନୋଟି ବିନ୍ଦୁର ଚାବିକୁ ଭଲ ଭାବରେ ସାଇତି ରଖିଛ ତ? କେବେ ଚାବି ଲଗାଇଛ? ମାତାମାନେ କୁହ, ଚାବି ଅଛି ତ? ଏମିତି ବି ଘରର ସବୁ ଜିନିଷର ଚାବିକୁ ସମ୍ଭାଳି ରଖିବା ମାତାମାନଙ୍କୁ ବହୁତ ଭଲ ଭାବରେ ଜଣା ଅଛି, ତେଣୁ ଏହି ଚାବି ମଧ୍ୟ ସବୁବେଳେ ସାଥିରେ ଅଛି ତ? ତେବେ ବର୍ତ୍ତମାନ ସମୟରେ ବାପଦାଦା ଏହି କଥା ଚାହୁଁଛନ୍ତି ଯେ ଏବେ ଅନ୍ତିମ ସମୟ ପାଖେଇ ଆସୁଥିବା କାରଣରୁ ବାପଦାଦା ଗୋଟିଏ ଶବ୍ଦକୁ ସବୁ ପିଲାଙ୍କ ଭିତରୁ ସଂକଳ୍ପରେ, ବାଣୀରେ ଏବଂ ବାସ୍ତବିକ କର୍ମରେ ପରିବର୍ତ୍ତନ କରିବାର ଦେଖିବାକୁ ଚାହୁଁଛନ୍ତି। ସାହସ ଅଛି ତ? ଏହି ଗୋଟିଏ ଶବ୍ଦ ଯାହାକୁ ବାପଦାଦା ପ୍ରତ୍ୟେକ ସନ୍ତାନ ଦ୍ୱାରା ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି, ଯାହାକି ଏହି ଗୋଟିଏ ଶବ୍ଦ ବାରମ୍ବାର ପିଲାମାନଙ୍କୁ ତୀବ୍ର ପୁରୁଷାର୍ଥୀରୁ ଅବହେଳା ପୁରୁଷାର୍ଥୀ କରିଦେଉଛି। କିନ୍ତୁ ଏବେ ସମୟ ଅନୁସାରେ କେଉଁଭଳି ପୁରୁଷାର୍ଥ ହେବା ଦରକାର? ତୀବ୍ର ପୁରୁଷାର୍ଥ। ସମସ୍ତେ ମଧ୍ୟ ଚାହୁଁଛନ୍ତି ଯେ ଆମେ କିପରି ତୀବ୍ର ପୁରୁଷାର୍ଥୀଙ୍କ ଶ୍ରେଣୀରେ ଆସିବୁ, କିନ୍ତୁ କେହି ଗୋଟିଏ ଶବ୍ଦ ଅବହେଳା କରାଇ ଦେଉଛି। ଜାଣିଛ ସେହି ଶବ୍ଦଟି କ'ଣ? ପରିବର୍ତ୍ତନ କରିବା ପାଇଁ ପ୍ରସ୍ତୁତ ଅଛ ତ? ଅଛ ତ? ହାତ ଉଠ। ପ୍ରସ୍ତୁତ ଅଛ ତ? ଦେଖ, ତୁମମାନଙ୍କର ଫଟୋ ଟିଭିରେ ଆସୁଛି। ପ୍ରସ୍ତୁତ ଅଛ ତ? ଆଚ୍ଛା, ଅଭିନନ୍ଦନ। ଆଚ୍ଛା, ତୀବ୍ର ପୁରୁଷାର୍ଥ କରି ପରିବର୍ତ୍ତନ କରିବ ନା କହିବ କରିଦେବି ଦେଖିବି ଏଇଭଳି କହିବ ନାହିଁ ତ? ସେହି ଶବ୍ଦକୁ ତ ଜାଣିସାରିବଣି, କାହିଁକି ନା ସମସ୍ତେ ବୁଦ୍ଧିମାନ ତ ଅଟ ନା? ତେବେ ସେହି ଗୋଟିଏ ଶବ୍ଦ ହେଲା କାରଣ। କାରଣ ଶବ୍ଦକୁ ପରିବର୍ତ୍ତନ କରି ନିବାରଣ ଶବ୍ଦକୁ ସାମ୍ନାକୁ ଆଣ। କାରଣକୁ ସାମ୍ନାକୁ ଆଣିବା ଦ୍ୱାରା, କାରଣକୁ ଚିନ୍ତା କରିବା ଦ୍ୱାରା ନିବାରଣ ହେଉନାହିଁ। ତେଣୁ ବାପଦାଦା କେବଳ କହିବା ପର୍ଯ୍ୟନ୍ତ ନୁହେଁ, କିନ୍ତୁ ସଂକଳ୍ପରେ ମଧ୍ୟ ଏହି କାରଣ ଶବ୍ଦକୁ ନିବାରଣରେ ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି। କାହିଁକି ନା କାରଣ ଭିନ୍ନ ଭିନ୍ନ ପ୍ରକାରର ହୋଇଥାଏ ଏବଂ ସେହି କାରଣ ଶବ୍ଦକୁ ଭାବିବାରେ, କହିବାରେ, କର୍ମ କରିବାରେ, ଆସିବାରେ ତାହା ତୀବ୍ର ପୁରୁଷାର୍ଥୀ ହେବାରେ ବନ୍ଧନ ସୃଷ୍ଟି କରିଥାଏ। କାହିଁକି ନା ତୁମ ସମସ୍ତଙ୍କର ବାପଦାଦାଙ୍କ ସହିତ ପ୍ରତିଜ୍ଞା ରହିଛି, ସ୍ନେହର ସହିତ ପ୍ରତିଜ୍ଞା କରିଛ ଯେ ଆମେ ସମସ୍ତେ ବାବାଙ୍କର ଏହି ବିଶ୍ୱ ପରିବର୍ତ୍ତନ କାର୍ଯ୍ୟରେ ସାଥୀ ଅଟୁ। ତେଣୁ ତୁମେ ସମସ୍ତେ ବାବାଙ୍କର ସାଥୀ ଅଟ। ବାବା ଏକୁଟିଆ କିଛି କରୁନାହାନ୍ତି, ପିଲାମାନଙ୍କୁ ମଧ୍ୟ ସାଥିରେ ରଖିଛନ୍ତି। ତେଣୁ ବିଶ୍ୱ ପରିବର୍ତ୍ତନ କାର୍ଯ୍ୟରେ ତୁମମାନଙ୍କର କାର୍ଯ୍ୟ କ'ଣ? ସର୍ବଆତ୍ମାଙ୍କର କାରଣକୁ ମଧ୍ୟ ନିବାରଣ କରିବା। କାହିଁକି ନା ଆଜିକାଲି ଅଧିକାଂଶ ଆତ୍ମା ଦୁଃଖୀ ଏବଂ ଅଶାନ୍ତ ରହୁଥିବା କାରଣରୁ ସମସ୍ତେ ଏବେ ମୁକ୍ତି ଚାହୁଁଛନ୍ତି, ଦୁଃଖ ଅଶାନ୍ତିରୁ ଏବଂ ସର୍ବବନ୍ଧନରୁ ମୁକ୍ତି ଚାହୁଁଛନ୍ତି। କିନ୍ତୁ ସେମାନଙ୍କର ମୁକ୍ତିଦାତା କିଏ? ବାବାଙ୍କ ସହିତ ତୁମେ ପିଲାମାନେ ମଧ୍ୟ ମୁକ୍ତିଦାତା ଅଟ। ତୁମମାନଙ୍କର ଜଡ଼ଚିତ୍ର ନିକଟରେ ଆଜି ପର୍ଯ୍ୟନ୍ତ ଭକ୍ତମାନେ କ'ଣ ମାଗୁଛନ୍ତି? ଏବେ ଦୁନିଆରେ ଦୁଃଖ ଅଶାନ୍ତି ବଢ଼ି ଚାଲିଥିବାର ଦେଖି ଅଧିକାଂଶ ଆତ୍ମା ତୁମ ମୁକ୍ତିଦାତା ଆତ୍ମାମାନଙ୍କୁ ଅଧିକ ମନେ ପକାଉଛନ୍ତି। ସେମାନଙ୍କର ମନ ଦୁଃଖୀ ହେବା କାରଣରୁ ଚିତ୍କାର କରୁଛନ୍ତି, ହେ ମୁକ୍ତିଦାତା, ଆମକୁ ମୁକ୍ତି ଦିଅ। କ'ଣ ତୁମମାନଙ୍କୁ ଆତ୍ମାମାନଙ୍କର ଦୁଃଖ ଶାନ୍ତିର ଡାକରା ଶୁଭୁ ନାହିଁ? ତେଣୁ ମୁକ୍ତିଦାତା ହୋଇ ପ୍ରଥମେ ଏହି କାରଣ ଶବ୍ଦକୁ ମୁକ୍ତ କର, ତାହାହେଲେ ସେମାନଙ୍କର ମୁକ୍ତିର ଡାକରା ଆପେ ଆପେ ତୁମମାନଙ୍କ କାନରେ ଗୁଞ୍ଜରିତ ହେବ। ପ୍ରଥମେ ଯଦି ନିଜେ ଏହି ଶବ୍ଦଠାରୁ ମୁକ୍ତ ହେବ, ତାହାହେଲେ ଅନ୍ୟମାନଙ୍କୁ ମଧ୍ୟ ମୁକ୍ତ କରିପାରିବ। ଏବେ ତ ଦିନକୁ ଦିନ ତୁମମାନଙ୍କ ସମ୍ମୁଖରେ, ହେ ମୁକ୍ତିଦାତା, ଆମକୁ ମୁକ୍ତି ଦିଅ, ଏହାର ଲମ୍ବା ଧାଡ଼ି ଲାଗିବାକୁ ଯାଉଛି, କିନ୍ତୁ ଆଜି ପର୍ଯ୍ୟନ୍ତ ନିଜର ପୁରୁଷାର୍ଥରେ ଭିନ୍ନ ଭିନ୍ନ କାରଣ ଶବ୍ଦ କାରଣରୁ ମୁକ୍ତିର ଫାଟକ ବନ୍ଦ ରହିଛି। ସେଥିପାଇଁ ଆଜି ବାପଦାଦା ଏହି ଶବ୍ଦଠାରୁ ସମସ୍ତଙ୍କୁ ମୁକ୍ତ କରିବା ପାଇଁ ଚାହୁଁଛନ୍ତି। ଏମିତି ତ ଏହା ସହିତ ଆହୁରି ମଧ୍ୟ କେତେକ ଦୁର୍ବଳତାର ଶବ୍ଦ ରହିଛି, ସେଥିମଧ୍ୟରୁ ବିଶେଷ ହେଲା କାରଣ ଶବ୍ଦ ଏବଂ ତା ସାଥୀ ଶବ୍ଦଗୁଡ଼ିକ ହେଲା ଏମିତି, ସେମିତି, କେମିତି ଆଦି ଆଦି, ଯେଉଁମାନେ କି ମୁକ୍ତିର ଫାଟକକୁ ବନ୍ଦ ରଖିବାର କାରଣ ଅଟନ୍ତି। ତେବେ ଆଜି ସମସ୍ତେ ହୋଲି ପାଳନ କରିବା ପାଇଁ ଆସିଛ ନା? ସମସ୍ତେ ଦୌଡ଼ି ଦୌଡ଼ି ଆସିଛ ନା? ସ୍ନେହରୂପୀ ବିମାନରେ ବସି ଆସିଛ। ଯେହେତୁ ବାବାଙ୍କ ସହିତ ସ୍ନେହ ରହିଛି, ତେଣୁ ବାବାଙ୍କ ସହିତ ହୋଲି ପାଳନ କରିବା ପାଇଁ ପହଞ୍ଚି ଯାଇଛ, ଆସିଛ, ଭଲ କରିଛ। ସେଥିପାଇଁ ବାପଦାଦା ତୁମମାନଙ୍କୁ ଅଭିନନ୍ଦନ ଦେଉଛନ୍ତି। ବାପଦାଦା ଦେଖୁଛନ୍ତି ହ୍ୱିଲ୍ ଚେୟାରରେ ଚାଲିବାବାଲା ମଧ୍ୟ କିଛି ନା କିଛି ଶାରୀରିକ ଅସୁବିଧା ଥିଲେ ମଧ୍ୟ ସାହସ ରଖି ପହଞ୍ଚି ଯାଇଛନ୍ତି। ବାପଦାଦା ଏହି ଦୃଶ୍ୟକୁ ମଧ୍ୟ ଦେଖୁଛନ୍ତି, ଏଠାକୁ କ୍ଲାସ୍ କରିବା ପାଇଁ ଆସିଛନ୍ତି ନା? କୌଣସି କାର୍ଯ୍ୟକ୍ରମ ଦେଖିବା ପାଇଁ ଯେତେବେଳେ ଆସୁଛନ୍ତି, ହ୍ୱିଲ୍ ଚେୟାରରେ ବସି ନିଜର ପଣ୍ଡାକୁ ଅର୍ଥାତ୍ ନିମିତ ଟିଚରମାନଙ୍କୁ ଧରି ଆସିଯାଉଛନ୍ତି, ତେବେ ଏହାକୁ କ'ଣ କୁହାଯିବ? ପରମାତ୍ମା ସ୍ନେହ। ବାପଦାଦା ମଧ୍ୟ ଏହିଭଳି ସାହସୀ ଆନ୍ତରିକ ସ୍ନେହୀ ପିଲାମାନଙ୍କୁ ବହୁତ ବହୁତ ଆନ୍ତରିକ ଆଶୀର୍ବାଦ, ଆନ୍ତରିକ ସ୍ନେହ ବିଶେଷ ଭାବରେ ଦେଉଛନ୍ତି। ବହୁତ ସାହସ ରଖି ଆସିଛନ୍ତି। ବାବାଙ୍କର ଏବଂ ପରିବାରର ସହଯୋଗ ତ ନିଶ୍ଚିତ ରହିଛି। କ'ଣ ସମସ୍ତଙ୍କୁ ଠିକ୍ ଭାବରେ ସ୍ଥାନ ମିଳିଯାଇଛି ତ? ମିଳିଛି ତ? ଯେଉଁମାନଙ୍କୁ ସ୍ଥାନ ଠିକ୍ ମିଳିଛି ସେମାନେ ହାତ ଉଠାଅ। ବିଦେଶୀମାନଙ୍କୁ ରହିବାର ସ୍ଥାନ ଠିକ୍ ମିଳିଛି ତ? ଏହା ତ ମେଳା ଅଟେ ନା? ଦୁନିଆର ମେଳାମାନଙ୍କରେ ତ ଧୂଳି ଉଡୁଥିବ, ସେଥିରେ ମଧ୍ୟ ଖାଇବା ପିଇବା ଚାଲିଥିବ। ତୁମମାନଙ୍କୁ ତ ଭଲ ବ୍ରହ୍ମା ଭୋଜନ ମିଳୁଛି ନା? ଆଚ୍ଛା, ହାତ ହଲାଉଛନ୍ତି। ଶୋଇବା ପାଇଁ ତିନି ପାଦ ପୃଥିବୀ ମିଳିଛି ତ? ବଳି ମିଳନ ପୁଣି 5000 ବର୍ଷ ପରେ ଏହି ସଙ୍ଗମ ଯୁଗରେ ହିଁ ହେବ, ଆଉ ମଝିରେ କେବେ ବି ହୋଇପାରିବ ନାହିଁ। ତେଣୁ ଆଜି ବାପଦାଦାଙ୍କ ଭିତରେ ସଂକଳ୍ପ ଅଛି ଯେ ସବୁ ପିଲାଙ୍କର ଜମାର ଖାତାକୁ ଦେଖିବା ପାଇଁ। ଦେଖିଛନ୍ତି ମଧ୍ୟ ଏବଂ ଆଗକୁ ମଧ୍ୟ ଦେଖିବେ, କାହିଁକିନା ବାପଦାଦା ପିଲାମାନଙ୍କୁ ପ୍ରଥମରୁ ହିଁ ଏହି ସୂଚନା ଦେଇସାରିଛନ୍ତି ଯେ ଜମାର ଖାତାକୁ ଜମା କରିବାର ସମୟ କେବଳ ଏହି ସଙ୍ଗମ ଯୁଗ ହିଁ ଅଟେ। ଏହି ସଙ୍ଗମ ଯୁଗରେ ଏବେ ଯେତେ ବି ଜମା କରିବା ପାଇଁ ଚାହିଁବ, ସାରା କଳ୍ପ ଖାତା ଏବେ ହିଁ ଜମା କରିପାରିବ। ଏହାପରେ ଜମା ଖାତାର ବ୍ୟାଙ୍କ ହିଁ ବନ୍ଦ ହୋଇଯିବ, ତାପରେ କ'ଣ କରିବ? ସେଥିପାଇଁ ବାପଦାଦାଙ୍କର ପିଲାମାନଙ୍କ ପ୍ରତି ସ୍ନେହ ଅଛି ନା? ତେଣୁ ବାପଦାଦା ଜାଣିଛନ୍ତି ଯେ ପିଲାମାନେ ଅବହେଳା ପଣିଆ କାରଣରୁ କେବେ ଭୁଲି ଯାଉଛନ୍ତି, କେବେ କହୁଛନ୍ତି ହୋଇଯିବ, ଦେଖିନେବୁ, କରୁଛୁ ତ, ଚାଲୁଛୁ ତ, ଏଭଳି ବଡ଼ ମଜାରେ କହୁଛନ୍ତି। ଆପଣ ତ ଦେଖୁଛନ୍ତି ନା, ଆମେ ତ କରୁଛୁ ନା, ହଁ ଚାଲିଛୁ ତ, ଆଉ କ'ଣ କରିବୁ? କିନ୍ତୁ ଚାଲିବାରେ ଆଉ ଉଡ଼ିବାରେ ଫରକ କେତେ? ଚାଲୁଛ, ସେଥିପାଇଁ ଅଭିନନ୍ଦନ, କିନ୍ତୁ ଏବେ ଚାଲିବାର ସମୟ ସମାପ୍ତ ହୋଇ ଉଡ଼ିବାର ସମୟ ଆସିଗଲାଣି। ତେଣୁ ଏବେ ଯଦି ଉଡ଼ିବାର ପୁରୁଷାର୍ଥ କରିବ, ତେବେ ଯାଇ ଲକ୍ଷ୍ୟସ୍ଥଳରେ ପହଞ୍ଚି ପାରିବ। ତେବେ ଭଗବାନଙ୍କର ସନ୍ତାନ ହୋଇ ଯଦି ସାଧାରଣ ପ୍ରଜାରେ ଆସିବ, ତେବେ କ'ଣ ଶୋଭା ପାଇବ କି? ଆଜି ସମସ୍ତେ ହୋଲି ପାଳନ କରିବା ପାଇଁ ଆସିଛ ନା? ତେଣୁ ହୋଲିର ଅର୍ଥ ହେଲା ଯାହା ବିତି ଯାଇଛି ତାକୁ ବିନ୍ଦୁ ଲଗାଇ ଦିଅ। ତେଣୁ ଆଜିଠାରୁ ବାପଦାଦା ଏହି କଥା ଚାହୁଁଛନ୍ତି ଯେ ଯାହା ବିତିଗଲା ତାକୁ ଭୁଲି ଯାଅ। କୌଣସି ବି କାରଣରୁ ଯଦି ଏବେ କୌଣସି ଦୁର୍ବଳତା ରହିଯାଇଛି, ତେବେ ଏହି ମୁହୂର୍ତ୍ତରେ ହିଁ ବିତିକୁ ବିତି କରି ନିଜର ଚିତ୍ରକୁ ସ୍ମୃତିକୁ ଆଣ, ନିଜ ନିଜର ଚିତ୍ରକାର ହୋଇ ନିଜର ଚିତ୍ର ତିଆରି କର। ଜାଣିଛ ବାପଦାଦା, ଏବେ ବି ପ୍ରତ୍ୟେକ ପିଲାଙ୍କର କେଉଁ ଚିତ୍ର ଜାଣିଛ? କେଉଁ ଚିତ୍ର? ତୁମେ ସମସ୍ତେ ନିଜ ନିଜର ଚିତ୍ର ତିଆରି କର। ଚିତ୍ର ତିଆରି କରିବା ଜଣା ଅଛି ତ? ଜାଣିଛ ତ ଶ୍ରେଷ୍ଠ ସଂକଳ୍ପର କଲମ ଦ୍ୱାରା ନିଜର ଚିତ୍ରକୁ ଏବେ ଏବେ ସମ୍ମୁଖକୁ ଆଣ। ପ୍ରଥମେ ସମସ୍ତେ ଡ୍ରିଲ୍ କର, ମନର ଡ୍ରିଲ୍, କର୍ମେନ୍ଦ୍ରିର ଡ୍ରିଲ୍ ନୁହେଁ, ମନର ଡ୍ରିଲ୍ କର। ଡ୍ରିଲ୍ କରିବା ପାଇଁ ପ୍ରସ୍ତୁତ ଅଛ ତ? ମୁଣ୍ଡ ହଲାଓ। ଦେଖ, ଶ୍ରେଷ୍ଠରୁ ଶ୍ରେଷ୍ଠ ଚିତ୍ର ହେଲା ମୁକୁଟ, ତିଳକ ଏବଂ ସିଂହାସନ ଅଧିକାରୀ ହେବାର ଚିତ୍ର। ତେଣୁ ନିଜର ଚିତ୍ରକୁ ସମ୍ମୁଖକୁ ଆଣ ଏବଂ ଅନ୍ୟ ସବୁ ସଂକଳ୍ପକୁ ଆଡ଼େଇ ଦିଅ, ଏବଂ ଦେଖ ତୁମେ ସମସ୍ତେ ବାପଦାଦାଙ୍କର ହୃଦୟ ସିଂହାସନର ଅଧିକାରୀ ଅଟ। ଅଟ ନା? ଏଭଳି ସିଂହାସନ ତ କେଉଁଠି ବି ମିଳିବ ନାହିଁ। ତେଣୁ ପ୍ରଥମେ ଏହି ଚିତ୍ର ଅଙ୍କନ କର ଯେ ମୁଁ ବିଶେଷ ଆତ୍ମା, ସମାନଧାରୀ ଆତ୍ମା, ବାପଦାଦାଙ୍କର ପ୍ରଥମ ରଚନା, ଶ୍ରେଷ୍ଠ ଆତ୍ମା, ବାପଦାଦାଙ୍କର ହୃଦୟ ସିଂହାସନର ଅଧିକାରୀ ଅଟେ। କ'ଣ ସିଂହାସନ ଅଧିକାରୀ ହୋଇଗଲ ତ? ଏହା ସହିତ ମୁଁ ପରମାତ୍ମାଙ୍କର ରଚନା, ସୃଷ୍ଟିରୂପୀ ବୃକ୍ଷର ମୂଳରେ ବସିଥିବା ପୂର୍ବଜ ଏବଂ ପୂଜ୍ୟ ଆତ୍ମା ଅଟେ, ଏବଂ ଏହି ସ୍ମୃତିର ତିଳକଧାରୀ ଆତ୍ମା। ଏବେ ସ୍ମୃତିରୂପୀ ତିଳକ ଲଗାଇଦେଲ ତ? ତା ସହିତ ଚିନ୍ତାମୁକ୍ତ ସମ୍ରାଟ ମଧ୍ୟ ଅଟେ। ସମସ୍ତେ ଚିନ୍ତାରୂପକ ବୋଝକୁ ବାପଦାଙ୍କୁ ଅର୍ପଣ କର। ଡବଲ ଲାଇଟ୍ର ମୁକୁଟଧାରୀ ହୁଅ, ମୁକୁଟ ତିଳକ ଏବଂ ସିଂହାସନଧାରୀ ଏହିଭଳି ବାବାଙ୍କର ଅର୍ଥାତ୍ ପରମାତ୍ମାଙ୍କର ପ୍ରିୟ ଆତ୍ମା ଅଟେ। ତେବେ ନିଜେ ନିଜର ଏହିଭଳି ଚିତ୍ର ତ ଆଙ୍କିଦେଲ, ଏବେ ଚାଲିବା ବୁଲିବା ବେଳେ ସବୁବେଳେ ଏହି ଡବଲ ଲାଇଟ୍ର ମୁକୁଟକୁ ଧାରଣ କରିପାରିବ। କେବେ ବି ନିଜର ସମାନକୁ ମନେ ପକାଅ, ମୁଁ ମୁକୁଟଧାରୀ ତିଳକଧାରୀ ତଥା ସିଂହାସନ ଅଧିକାରୀ ଆତ୍ମା ଅଟେ। ନିଜର ଏହି ଚିତ୍ରକୁ ଦୃଢ଼ ସଂକଳ୍ପ ଦ୍ୱାରା ସମ୍ମୁଖକୁ ଆଣ। ମନେ ଅଛି ତ, ଆରମ୍ଭ ସମୟରେ ତୁମେମାନେ ଗୋଟିଏ ଶବ୍ଦକୁ ସ୍ମୃତିରେ ରଖିବା ପାଇଁ ବାରମ୍ବାର ଅଭ୍ୟାସ କରୁଥିଲ। ସେହି ଗୋଟିଏ ଶବ୍ଦ ଥିଲା ମୁଁ କିଏ। ଏହି ମୁଁ କିଏ ଶବ୍ଦକୁ ଏବେ ବାରମ୍ବାର ସ୍ମୃତିକୁ ଆଣ ଏବଂ ନିଜର ଭିନ୍ନ ଭିନ୍ନ ସମାନକୁ ଉପାଧିଗୁଡ଼ିକୁ ମଧ୍ୟ ମନେ ପକାଅ, ଯାହାକି ତୁମମାନଙ୍କୁ ଭଗବାନ ପିତାଙ୍କଠାରୁ ମିଳିଥିବା ଉପାଧି ଅଟେ। ଆଜିକାଲି ତ ଲୋକମାନଙ୍କୁ ବା ମଣିଷକୁ ମଣିଷ ଦ୍ୱାରା ଯଦି କୌଣସି ଉପାଧି ମିଳିଯାଉଛି, ତେବେ ବି ତାକୁ କେତେ ମହତ୍ତ୍ୱ ମନେ କରୁଛନ୍ତି। କିନ୍ତୁ ତୁମମାନଙ୍କୁ ବାବାଙ୍କ ଦ୍ୱାରା କେତେ ଉପାଧି ମିଳିଛି, କେତେ ସମାନ ମିଳିଛି, ତେଣୁ ସର୍ବଦା ନିଜର ବୁଦ୍ଧିରେ ସେହି ସମାନଗୁଡ଼ିକର ତାଲିକାକୁ ମନନ ଚିନ୍ତନ କରୁଥାଅ। ମୁଁ କିଏ, ଏହାର ତାଲିକା ବାହାର କର। ଯଦି ସର୍ବଦା ଏହି ନିଶାରେ ରହିବ, ତେବେ କାରଣ ଶବ୍ଦ ସମାପ୍ତ ହୋଇଯିବ, ସବୁ କର୍ମରେ ନିବାରଣ ଦେଖାଯିବ। ଯେତେବେଳେ ତୁମେମାନେ ନିବାରଣ ସ୍ୱରୂପ ହୋଇଯିବ, ସେତେବେଳେ ସର୍ବ ଆତ୍ମାଙ୍କୁ ନିର୍ବାଣ ଧାମ ମୁକ୍ତିଧାମକୁ ସହଜରେ ଯିବାର ରାସ୍ତା ଦେଖାଇ ମୁକ୍ତ କରିଦେବ। ତେଣୁ ଏବେ ଦୃଢ଼ ସଂକଳ୍ପ କର। କ'ଣ ଦୃଢ଼ ସଂକଳ୍ପ କରିବା ଜଣା ଅଛି ତ? ଯେତେବେଳେ ନିଜର ଭିତରେ ଦୃଢ଼ତା ଆସିଯାଏ, ସେତେବେଳେ ଦୃଢ଼ତା ହିଁ ସଫଳତାର ଚାବି ହୋଇଯାଏ। ତେଣୁ ଟିକିଏ ବି ଦୃଢ଼ ସଂକଳ୍ପରେ କମି ଆଣ ନାହିଁ, କାହିଁକିନା ମାୟାର କାମ ହେଲା ହରାଇବା, କିନ୍ତୁ ତୁମର କାମ କ'ଣ? ତୁମର କାମ ହେଲା ବାବାଙ୍କର ଗଳାର ହାର ହେବା, ନୁହେଁ କି ମାୟାଠାରୁ ହାରିବା। ତେଣୁ ସମସ୍ତେ ଏହି ଦୃଢ଼ ସଂକଳ୍ପ କର ଯେ ମୁଁ ସର୍ବଦା ବାବାଙ୍କର ଗଳାର ବିଜୟମାଳା ଅଟେ, ଗଳାର ହାର ଅଟେ। ଗଳାର ହାର ଅର୍ଥାତ୍ ବିଜୟୀ ହାର ଅଟେ। ତେଣୁ ବାପ ଦାଦା ଯେତେବେଳେ ହାତ ଉଠା କରାଉଛନ୍ତି ଯେ ତୁମେମାନେ କ'ଣ ହେବ, ସମସ୍ତେ କ'ଣ ଉତ୍ତର ଦେଉଛ? ଗୋଟିଏ ହଁ ଉତ୍ତର ଦେଉଛ, ଆମେ ଲକ୍ଷ୍ମୀନାରାୟଣ ହେବୁ, ରାମ ସୀତା ନୁହେଁ। ତେବେ ଲକ୍ଷ୍ମୀନାରାୟଣ ପଦର ଅଧିକାରୀ ବାପଦାଦାଙ୍କର ବିଜୟମାଳର ଦାନା ମୁଁ ପୂଜ୍ୟ ଆତ୍ମା ଅଟେ। ଭକ୍ତମାନେ ତୁମର ମାଳର ଦାନକୁ ଜପ କରିକରି ନିଜର ସମସ୍ୟାଗୁଡ଼ିକୁ ସମାପ୍ତ କରୁଛନ୍ତି, ଏତେ ଶ୍ରେଷ୍ଠ ଦାନା ଅଟ। ତେଣୁ ଆଜି ବାପଦାଦାଙ୍କୁ କ'ଣ ଦେବ? ଫୁଲିର କୌଣସି ଉପହାର ତ ଦେବ ନା? ଏହି କାରଣ ଶବ୍ଦକୁ ଦିଅ ଏବଂ ତ'କୁ ମଧ୍ୟ ଦିଅ। ଯଦି ସବୁଥିରେ ତ କରିବ, ତେବେ ତୋ ଅର୍ଥାତ୍ ଶୁଆ ହୋଇଯିବ, ତେଣୁ ତ ମଧ୍ୟ କରିବ ନାହିଁ। ଏମିତି ସେମିତି ବି ନୁହେଁ, କୌଣସି ପ୍ରକାରର କାରଣ ନାହିଁ, ନିବାରଣ। ବାପଦାଦା ପ୍ରତ୍ୟେକ ସନ୍ତାନକୁ ସମାନ ହେବାର ଶ୍ରେଷ୍ଠ ସଂକଳ୍ପ ପାଇଁ ପଦ୍ମା ପଦ୍ମଗୁଣା ଅଭିନନ୍ଦନ ଦେଉଛନ୍ତି। ଅଭିନନ୍ଦନ, ଅଭିନନ୍ଦନ, ଅଭିନନ୍ଦନ। ନିଶା ଅଛି ନା? ଆମ ଭଳି ପଦ୍ମା ପଦ୍ମ ଭାଗ୍ୟବାନ କିଏ ଅଛି? ଏହି ନିଶାରେ ରୁହ। ଆଚ୍ଛା, ଏବେ ଗୋଟିଏ ସେକେଣ୍ଡ ଭିତରେ ସବୁ ବ୍ରାହ୍ମଣମାନେ ନିଜର ରାଜଯୋଗର ଅଭ୍ୟାସ କର। ମନକୁ ଏକାଗ୍ର କରିବା ସହିତ ମନର ମାଲିକ ହୋଇ ଯେଉଁଠି ଚାହିଁବ, ଯେତେ ସମୟ ଚାହିଁବ, ଯେପରି ଚାହିଁବ ସେହିପରି ଏବେ ଏବେ ମନକୁ ଏକାଗ୍ର କରିଦିଅ। ମନ କେଉଁଠି ବି ଏଣେ ତେଣେ ଚଞ୍ଚଳ ନ ହେଉ। ମେରା ବାବା, ମିଠା ବାବା, ପ୍ୟାରା ବାବା, ଏହିଭଳି ସ୍ନେହଯୁକ୍ତ ସଙ୍ଗର ରଙ୍ଗରେ ଆଧ୍ୟାତ୍ମିକ ହୋଲି ପାଳନ କର, ବାବା ଡ୍ରିଲ୍ କରାଇଲେ। ଆଚ୍ଛା, ଚାରିଆଡ଼ର ବିଶେଷ ଶ୍ରେଷ୍ଠ ହୋଲି ଅର୍ଥାତ୍ ପବିତ୍ର ଏବଂ ହାଇଏଷ୍ଟ ଅର୍ଥାତ୍ ସର୍ବୋଚ୍ଚ ପିଲାମାନଙ୍କୁ ସର୍ବଦା ନିଜକୁ ବାବାଙ୍କ ସମାନ, ସର୍ବଶକ୍ତିରେ ସମ୍ପନ୍ନ, ମାଷ୍ଟର ସର୍ବଶକ୍ତିବାନ ଅନୁଭବ କରୁଥିବା, ସର୍ବଦା ପ୍ରତ୍ୟେକ ଦୁର୍ବଳତାଗୁଡ଼ିକ ଠାରୁ ମୁକ୍ତ ହୋଇ ଅନ୍ୟ ଆତ୍ମାମାନଙ୍କୁ ମଧ୍ୟ ମୁକ୍ତି ପ୍ରାପ୍ତ କରାଉଥିବା ମୁକ୍ତିଦାତା ପିଲାମାନଙ୍କୁ ସର୍ବଦା ସମାନର ସିଟ୍ ଅର୍ଥାତ୍ ସମାନର ଆସନ ଉପରେ ସେଟ୍ ରହୁଥିବା, ସର୍ବଦା ଅମର ଭବର ବରଦାନର ଅନୁଭବ ସ୍ୱରୂପରେ ରହୁଥିବା, ଏହିଭଳି ଚାରିଆଡ଼ର ଚାହେ ସମ୍ମୁଖରେ ବସିଥିବା ଚାହେ ଦୂରରେ ବସିଥିଲେ ମଧ୍ୟ ସ୍ନେହରେ ବୁଡ଼ି ରହିଥିବା ପିଲାମାନଙ୍କୁ ସ୍ନେହ ସମ୍ପନ୍ନ ଶୁଭେଚ୍ଛା ବା ନିଜର ମଙ୍ଗ ଉତ୍ସାହର ତଥା ପୁରୁଷାର୍ଥର ସମାଚାର ପଠାଇଥିବା ପିଲାମାନଙ୍କୁ ବାପଦାଦାଙ୍କର ବହୁତ ବହୁତ ପଦ୍ମ ପଦ୍ମ ଗୁଣା ହାର୍ଦ୍ଦିକ ଶୁଭେଚ୍ଛା ସ୍ୱୀକାର କରିବା ହେଉ। ଏବଂ ସମସ୍ତ ରାଜଯୋଗୀ ତଥା ରାଜ୍ୟ ଅଧିକାରୀ ପିଲାମାନଙ୍କୁ ନମସ୍ତେ। ଆମ ସମସ୍ତ ରାଜଯୋଗୀ ସନ୍ତାନମାନଙ୍କର ବାପଦାଦାଙ୍କୁ ୟାଦ ପ୍ୟାର ନମସ୍ତେ, ନମସ୍ତେ, ନମସ୍ତେ ବାବା ବରଦାନ। ସର୍ବଶକ୍ତିମାନ ସତ୍ତା ଅର୍ଥାତ୍ ଅଧିକାରୀ ପଣିଆ ଆଧାରରେ ଆତ୍ମାମାନଙ୍କୁ ମାଲାମାଲ କରୁଥିବା ପୁଣ୍ୟାତ୍ମା ଭବ। ସର୍ବଶକ୍ତିମାନ ସତ୍ତା ଅର୍ଥାତ୍ ଅଧିକାରୀ ପଣିଆ ଆଧାରରେ ଆତ୍ମାମାନଙ୍କୁ ମାଲାମାଲ କରୁଥିବା ପୁଣ୍ୟାତ୍ମା ଭବ। ଯେପରି ଦାନ ପୁଣ୍ୟର ସତ୍ତାଧାରୀ ସକାମୀ ରାଜାମାନଙ୍କ ଭିତରେ ସତ୍ତାର ସମ୍ପୂର୍ଣ୍ଣ ଶକ୍ତି ଥିଲା, ଯାହା ଆଧାରରେ ସେମାନେ ଯାହାକୁ ଯାହା ଇଚ୍ଛା ସେଭଳି କରିଦେଇପାରୁଥିଲେ, ସେହିପରି ତୁମେ ମହାଦାନୀ ପୁଣ୍ୟ ଆତ୍ମାମାନଙ୍କୁ ସିଧାସଳଖ ବାବାଙ୍କ ଦ୍ୱାରା ପ୍ରକୃତି ଜିତ୍ ମାୟା ଜିତ୍ ହେବାର ବିଶେଷ ସତ୍ତା ମିଳିଛି। ତୁମେମାନେ ନିଜର ଶୁଦ୍ଧ ସଂକଳ୍ପ ଆଧାରରେ ଯେକୌଣସି ଆତ୍ମାର ବାବାଙ୍କ ସହିତ ସମ୍ବନ୍ଧ ଯୋଡ଼ି ତାକୁ ମାଲାମାଲ କରିଦେଇପାରିବ। କେବଳ ଏହି ସତ୍ତାକୁ ଯଥାର୍ଥ ରୂପରେ ବ୍ୟବହାର କର। ସ୍ଲୋଗାନ: ଯେତେବେଳେ ତୁମେମାନେ ନିଜର ସମ୍ପୂର୍ଣ୍ଣତାର ଅଭିନନ୍ଦନ ଉତ୍ସବ ପାଳନ କରିବ, ସେତେବେଳେ ସମୟ ଏବଂ ମାୟା ଉଭୟ ବିଦାୟ ନେଇଯିବେ। ଯେତେବେଳେ ତୁମେମାନେ ନିଜର ସମ୍ପୂର୍ଣ୍ଣତାର ଅଭିନନ୍ଦନ ଉତ୍ସବ ପାଳନ କରିବ, ସେତେବେଳେ ସମୟ ଏବଂ ମାୟା ଉଭୟ ବିଦାୟ ନେଇଯିବେ। ଅବ୍ୟକ୍ତ ଇସାରା: ଏ ମାସର ଥିମ୍, ଏବେ ସମ୍ପୂର୍ଣ୍ଣ ବା କର୍ମାତୀତ ହେବାର ତୀବ୍ର ଇଚ୍ଛା ପ୍ରକଟ କର। ଆଜିର ପଏଣ୍ଟ: ଯେତେବେଳେ ତୁମର ମନ ବୁଦ୍ଧି କର୍ମରେ ବ୍ୟସ୍ତ ବହୁତ ବ୍ୟସ୍ତ ରହିଥିବ, ସେହି ସମୟରେ ମନକୁ ଫୁଲ୍ଷ୍ଟପ୍ର ବିନ୍ଦୁ ଲଗାଇବା ପାଇଁ ନିର୍ଦ୍ଦେଶ ଦିଅ। କର୍ମର ସଂକଳ୍ପ ମଧ୍ୟ ଷ୍ଟପ୍ ହୋଇଯାଉ। ଏହି ଅଭ୍ୟାସକୁ ଗୋଟିଏ ସେକେଣ୍ଡ ପାଇଁ ହେଉ ପଛକେ, କିନ୍ତୁ ନିଶ୍ଚିତ କର, କାହିଁକିନା ଅନ୍ତିମ ସାର୍ଟିଫିକେଟ୍ ଗୋଟିଏ ସେକେଣ୍ଡ ଭିତରେ ଫୁଲ୍ଷ୍ଟପ୍ ଲଗାଇବା ଉପରେ ହିଁ ପ୍ରାପ୍ତ ହେବ। ତେଣୁ ଗୋଟିଏ ସେକେଣ୍ଡ ଭିତରେ ବିସ୍ତାରକୁ ଏକତ୍ରିତ କରି ସାର ସ୍ୱରୂପ ହୋଇଯାଅ। ଏହି ଅଭ୍ୟାସ ହିଁ ତୁମକୁ କର୍ମାତୀତ କରିଦେବ। ଗୋଟିଏ ସେକେଣ୍ଡ ଭିତରେ ବିସ୍ତାରକୁ ଏକତ୍ରିତ କରି ସାର ସ୍ୱରୂପ ହୋଇଯାଅ। ଏଥିପାଇଁ ବାବା କହିଲେ ଫୁଲ୍ଷ୍ଟପ୍ର ବିନ୍ଦୁ ଲଗାଅ, କର୍ମର ସଂକଳ୍ପ ମଧ୍ୟ ଷ୍ଟପ୍। ଓମ୍ ଶାନ୍ତି, ଓମ୍ ଶାନ୍ତି, ଓମ୍ ଶାନ୍ତି।